ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅପରିବର୍ତ୍ତିତ ରଖିଲା ରେପୋ ରେଟ୍। ଜଗତ ଜନନୀଙ୍କର ଧରାପୃଷ୍ଠକୁ ଅବତରଣ ନେଇ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଉତ୍କଳମଣି ଗୋପବନ୍ଧୁଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଏବଂ ଡାକସେବା ଏବଂ ଡାକ ବିଭାଗ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ। ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରିପଦାଠାରେ ଆୟୋଜିତ ଏକ ସଭାରେ ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ଏବଂ ଆଜି 35 ଲକ୍ଷ ହିତାଧିକାରୀଙ୍କୁ ମିଶାଇ ମୋଟ ଏହି ଯୋଜନାରେ ରାଜ୍ୟର 60 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଯୋଜନାରେ ଅଦ୍ୟାବଧି 2ଟି ପର୍ଯ୍ୟାୟରେ ସରକାର 3,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟର ସର୍ବବୃହତ୍ ଆର୍ଥିକ ସହାୟତା ଯୋଜନା ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 ଟଙ୍କା ପ୍ରଥମ କିସ୍ତିରେ ସହାୟତା ପ୍ରଦାନ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର କରକମଳରେ କରାଗଲା ପରେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ଯାହା 35 ଲକ୍ଷରୁ ଉର୍ଦ୍ଧ୍ୱ ଆଜି ନୂତନ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ଆପଣଙ୍କର ଡିବିଟି ମାଧ୍ୟମରେ ପ୍ରତ୍ୟକ୍ଷ ହସ୍ତାନ୍ତର ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଆଜି କାର୍ଯ୍ୟକାରୀ କରାଗଲା ଏବଂ ଆଜି ମାମାନଙ୍କୁ ଆଜି ଆପଣମାନଙ୍କୁ 1,750 କୋଟି ଟଙ୍କାର ଏ ଆର୍ଥିକ ସହାୟତା ଆପଣମାନଙ୍କୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଗଲା। ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଉଭୟକୁ ଆମେ ମିଶାଇଲା ପରେ 3,000 କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଆମେ ଓଡ଼ିଶାର ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ଯେଉଁମାନେ ପଞ୍ଜୀକୃତ କରିଛନ୍ତି ଆପଣମାନଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଗତମାସ 17 ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ମହିଳାମାନଙ୍କ ଉନ୍ନତି ଏବଂ ସାମର୍ଥ୍ୟ ଓଡ଼ିଶାର ବିକାଶର ମୂଳମନ୍ତ୍ର ହେବ। ଦେଶର ବିକାଶରେ ନାରୀ ଶକ୍ତିର ସମ ଭାଗିଦାରିତା ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଗରିବ, କୃଷକ, ଯୁବକ ଓ ନାରୀମାନଙ୍କ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ଭାବେ 10ମ ଥର ପାଇଁ ସୁଧହାର ରେପୋ ରେଟ୍ରେ ପରିବର୍ତ୍ତନ କରିନାହିଁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ 3 ଦିବସୀୟ ମୁଦ୍ରାନୀତି କମିଟିର ସମୀକ୍ଷା ବୈଠକ ପରେ କହିଛନ୍ତି ରେପୋ ରେଟ୍ 6.50% ଅପରିବର୍ତ୍ତିତ ରହିଛି। ଜଗତଜନନୀ ମା' ଦୁର୍ଗାଙ୍କୁ ଆଜି ବିଲ୍ୱବରଣ କରାଯିବା ପରେ ମହାମୟୀ ଆବାହନୀ ହେବେ। ମହାସପ୍ତମୀରେ ପୂଜାମଣ୍ଡପଗୁଡ଼ିକରେ ମା' ଦୁର୍ଗାଙ୍କର ଚକ୍ଷୁଦାନ କରାଯିବ। ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ମହାମୟୀ ଜଗତଜନନୀଙ୍କର ଧରାପୃଷ୍ଠକୁ ଧରାବତରଣ କରିବା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ 187 ପୂଜାମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। କଟକରେ 166 ମେଢ଼ ନିର୍ମାଣ କରାଯାଇଛି। କଟକ ସହରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 4ଟାରୁ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ସେହିପରି ଭୁବନେଶ୍ୱରରେ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପାଇଁ ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଥିବାବେଳେ ଅନ୍ୟପଟେ ପୀଠଗୁଡ଼ିକରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ବିଭିନ୍ନ ପୀଠରେ ଦେବୀମାନଙ୍କୁ 16 ଉପଚାର ବିଧିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମା' ଜଗଜ୍ଜନନୀଙ୍କର ବିଭିନ୍ନ ବେଶରେ ସଜାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଦୁର୍ଗୋତ୍ସବ ପର୍ବର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ମା' ବିମଳାଙ୍କ ନିକଟରେ ତ୍ରିଦିନାତ୍ମକ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ। ମା' ବିମଳାଙ୍କୁ ପାଥେୟ କରି ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମଧ୍ୟ ସପ୍ତମୀ ପୂଜା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମା' ମାଣିକେଶ୍ୱରୀଙ୍କ ପୀଠଦେବୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଏ ସମ୍ପର୍କରେ ଆମ କଳାହାଣ୍ଡି ସମ୍ଭାଦଦାତା ସୁନୀଲ କୁମାର ପାଢୀଙ୍କ ରିପୋର୍ଟ।
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଶକ୍ତିପୀଠରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଏ ନେଇ ଅଧିକ ମତ ରଖିଛନ୍ତି ସଂସ୍କୃତି ଗବେଷକ ସତ୍ୟନାରାୟଣ ମହାପାତ୍ର।
କଳାହାଣ୍ଡିର ଇଷ୍ଟ ଦେବୀ ମା ମାଣିକେଶ୍ୱରୀଙ୍କର ଶକ୍ତିପୀଠର ଷୋଡ଼ଶ ଦିନାତ୍ମକ ପୂଜା ହୋଇଥାଏ ମୂଳାଷ୍ଟମୀ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଦିନ ରାତିରେ ମାଙ୍କର ନୂତନ ମସ୍ତକ ସ୍ଥାପନ ପୂର୍ବକ ନବକଳେବର କରାଯାଇଥାଏ ଏବଂ ମୂଳାଷ୍ଟମୀରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିନାତ୍ମକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ମହାଷ୍ଟମୀ ଦିନ ମଧ୍ୟରାତ୍ରିରେ ମା ମାଣିକେଶ୍ୱରୀଙ୍କର ପୀଠରେ ଅଷ୍ଟବଳୀ ପ୍ରଦାନ କରାଯାଇଥାଏ ଏବଂ ତା ପରେ ପରେ ମାଣିକେଶ୍ୱରୀଙ୍କର ବିଜୟ ପ୍ରତିମା ଛତରକୁ ଗର୍ଭଗୃହରୁ ବାହାର କରି ସେବାୟତମାନେ ଭବାନୀପାଟଣା ସହରର ଜେନାଖାଲ ତଳକୁ ନେଇଥାନ୍ତି ଏବଂ ଜେନାଖାଲରେ ମଧ୍ୟରାତ୍ରିରେ ସମ୍ପୂର୍ଣ୍ଣ ଗୁପ୍ତ ଭାବରେ ପୂଜା ନୀତି ସମ୍ପାଦନ ହୋଇଥାଏ ଏବଂ ମହାଷ୍ଟମୀର ପରଦିନ ବଡ଼ି ଭୋରରୁ ମାଙ୍କର ବିଜୟ ପ୍ରତିମା ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।
ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହ ରାଜବାଟୀର କନକଦୁର୍ଗା ସମଲାଇ ଖମ୍ବେଶ୍ୱରୀ ଭଗବତୀ ରାମଚଣ୍ଡୀ ଚର୍ଦେଇ ପୀଠରେ ଆଜି ଆଶ୍ୱିନ ସପ୍ତମୀ ପୂଜା ଚାଲିଛି। ବୀରମହାରାଜପୁର ଉପଖଣ୍ଡରେ ଥିବା ବିଭିନ୍ନ ପୀଠରେ ବାଡ଼ି ନୃତ୍ୟ ଶୋଭାଯାତ୍ରାରେ ଆଜି ସନ୍ଧ୍ୟାରେ ଦେବୀ ମାହେଶ୍ୱରୀ ଓ ପରମେଶ୍ୱରୀ ମହାସ୍ନାନରେ ବାହାରିବେ। ସପ୍ତମୀ ତିଥିରୁ ନବମୀ ପର୍ଯ୍ୟନ୍ତ ଦେବୀପୀଠଗୁଡ଼ିକରେ ନିଶାପୂଜା ସହ ସନ୍ଧି ପୂଜା ହେବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣି ପୀଠରେ ଆଜି ଦେବୀ ଜୟଦୁର୍ଗାଙ୍କର ମା ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ନୀତିକାନ୍ତିରେ ପୂଜାର୍ଚ୍ଚନା ହେବା ସହିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଧାମରାଇ ଦକ୍ଷିଣେଶ୍ୱରୀ କାଳୀ ସାତ ଭଉଣୀ ମା ବଙ୍କ ବାସୁଳି ସୁବର୍ଣ୍ଣମୁଖୀ କ୍ଷେତ୍ରବାସୀ କାଳିତ୍ରା ଦପା ନାୟକାଣୀ ସାହାଡ଼ାଶୁଣୀ ପ୍ରମୁଖ ଶକ୍ତିପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ସମାଜସେବୀ ସାମ୍ବାଦିକ କବି ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ଜୟନ୍ତୀ ପାଳନ କରାଯାଉଛି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚଶଖାଙ୍କ ମଧ୍ୟରେ ଅନ୍ୟତମ। ଦେଶ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ କରାଯାଇଥିଲା। ଉତ୍କଳମଣିଙ୍କର ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍କତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ୟୁନିଟ୍ 8 ସ୍ଥିତ ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଗୋପବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ସତ୍ୟବାଦୀ ବସ୍ଷ୍ଟାଣ୍ଡଠାରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସମେତ ବକୁଳ ବନ ସମାଧିସ୍ଥଳ ଏବଂ ସୁଆଣ୍ଡଠାରେ ମଧ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳମଣିଙ୍କ ସ୍କୃତିଚାରଣ କରାଯାଇଥିଲା। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଉତ୍କଳମଣିଙ୍କ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ସମାଜ ପ୍ରତି ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଡାକସେବା ଏବଂ ଡାକ ବିଭାଗ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଆଜି ବିଶ୍ୱ ଡାକ ଦିବସ ପାଳନ କରାଯାଉଛି। 1969 ମସିହାରେ ଟୋକିଓଠାରେ ଅନୁଷ୍ଠିତ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍ର ଅଧିବେଶନରେ ଭାରତର ପ୍ରତିନିଧି ଆନନ୍ଦ ମୋହନ ନରୁଲାଙ୍କ ପ୍ରସ୍ତାବକ୍ରମେ ଡାକ ଦିବସ ପାଳନ ପାଇଁ ଅନୁମୋଦନ ମିଳିଥିଲା। 1854 ମସିହା ଅକ୍ଟୋବର ମାସ 1 ତାରିଖରେ ଭାରତ ସରକାର ଡାକ ବିଭାଗ ପ୍ରତିଷ୍ଠା କରିଥିଲେ। ଭାରତରେ ପିନ୍କୋଡ୍ ନମ୍ଘର ବ୍ୟବସ୍ଥା 1972 ମସିହା ଅଗଷ୍ଟ ମାସ 15 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଭାରତୀୟ ଡାକ ବିଭାଗ ପିନ୍କୋଡ୍ ନମ୍ଘର ଆଧାରରେ ଡାକ ବିତରଣ ବ୍ୟବସ୍ଥା କରିଥାଏ। ଡାକ ବିଭାଗ ସର୍ବାଧିକ ବିଶ୍ୱସନୀୟ ଓ ସହଜ ମାଧ୍ୟମ ହୋଇଥିବାରୁ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ଡାକ ବିଭାଗର ଯୋଗଦାନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ଡାକ ଦିବସର ବାର୍ତ୍ତା ରହିଛି 150 ବର୍ଷ ଧରି ଦେଶ ଦେଶ ମଧ୍ୟରେ ଲୋକମାନଙ୍କୁ ନିରନ୍ତର ଡାକସେବା ମାଧ୍ୟମରେ ଯୋଡ଼ିବା। ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅପରିବର୍ତ୍ତିତ ରଖିଲା ରେପୋ ରେଟ୍। ଜଗଜ୍ଜନନୀଙ୍କର ଧରାପୃଷ୍ଠକୁ ଅବତରଣ ନେଇ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଉତ୍କଳମଣି ଗୋପବନ୍ଧୁଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଏବଂ ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଡାକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।